ଚାନ୍ଦ ଦେଖୁଛେ ତୋର କଥା ଭାବୁଛେ ମୁଇଁ ଗଲି ତୁ।